ଅଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ନେଇ ଆଧାରିତ ଏକ ବୃହତ୍ ସମ୍ମିଳନୀ ଷ୍ଟାର୍ଟଅପ୍ ମହାକୁମ୍ଭ ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିକଟରେ ଉପଲବ୍ଧ ଇଲେକ୍ଟ୍ରୋନାଲ୍ ବଣ୍ଡ ସମ୍ପର୍କିତ ଡିଜିଟାଇଜ୍ ଡାଟାକୁ ନିର୍ବାଚନ ଆୟୋଗ ଆଜି ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଛନ୍ତି। ଅରୁଣାଚଳ ପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜୁନ୍ 4 ତାରିଖ ପରିବର୍ତ୍ତେ 2 ତାରିଖରେ କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ମିଳିତ ସାମରିକ ଅଭ୍ୟାସ ନାମିକ 2024ର ଦଶମ ସଂସ୍କରଣ ଆସନ୍ତାକାଲିଠାରୁ ସେସନ୍ସଠାରେ ଆରମ୍ଭ ହେବ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ର ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ନେଇ ଆଧାରିତ ଏକ ବୃହତ୍ ସମ୍ମିଳନୀ ଷ୍ଟାର୍ଟଅପ୍ ମହାକୁମ୍ଭ ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହେବ। ଏହି ମହାକୁମ୍ଭ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋହାହନ ବିଭାଗ ସଚିବ ରାଜେଶ କୁମାର ସିଂ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଷ୍ଟାର୍ଟଅପ୍ମାନଙ୍କ ସହିତ ପୁଞ୍ଜି ନିବେଶକ, ବିଶେଷଜ୍ଞ ଏବଂ କର୍ପୋରେଟ୍ ଭାଗିଦାରୀଙ୍କୁ ସଂଯୋଗ କରିବା ହେଉଛି ଏହି ମହାକୁମ୍ଭର ମୁଖ୍ୟ ଉଦ୍ଦେଶ୍ୟ। ଷ୍ଟାର୍ଟଅପ୍ମାନଙ୍କର ଏଭଳି ଏକ ବୃହତ୍ ସମ୍ମିଳନୀ ପ୍ରଥମଥର ଲାଗି ଜାତୀୟ ରାଜଧାନୀରେ ଆୟୋଜିତ କରାଯାଉଛି। ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବେ ଉଭା ହୋଇଥିବାବେଳେ ପ୍ରତ୍ୟେକ ଦିନ ଏହି ତାଲିକାରେ ନୂତନ ଷ୍ଟାର୍ଟଅପ୍ମାନ ଯୋଡ଼ି ହେବାରେ ଲାଗିଛି ବୋଲି ଶ୍ରୀ ସିଂ କହିଛନ୍ତି। 2000ରୁ ଅଧିକ ଷ୍ଟାର୍ଟଅପ୍, 30,000 ଭବିଷ୍ୟତର ଶିଳ୍ପଦ୍ୟୋଗୀ, 50,000 ବ୍ୟାବସାୟିକ ପରିଦର୍ଶକ, 1,000 ପୁଞ୍ଜି ନିବେଶକଙ୍କ ସମେତ 5,000 ଇନ୍କ୍ୟୁବେଟର ଓ 10 ଦେଶରୁ ପ୍ରତିନିଧି ଦଳ ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିକଟରେ ଉପଲବ୍ଧ ଇଲେକ୍ଟ୍ରୋନିକ୍ ବଣ୍ଡ ସମ୍ପର୍କିତ ଡିଜିଟାଇଜ୍ ଡାଟାକୁ ନିର୍ବାଚନ ଆୟୋଗ ଆଜି ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଛନ୍ତି। ଏହି ୱେବ୍ସାଇଟ୍ ହେଲା www.aci.gov.in/candidate-political-party। ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରି ନିର୍ବାଚନ ଆୟୋଗ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜନୈତିକ ଦଳଗୁଡ଼ିକ ଏକ ବନ୍ଦ ଲଫାପା ମଧ୍ୟରେ ଇଲେକ୍ଟ୍ରାଲ୍ ବଣ୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିଥିଲେ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାଖଲ କରାଯାଇଥିବା ସମ୍ପୃକ୍ତ ତଥ୍ୟ ସମ୍ଭଳିତ ବନ୍ଦ ଲଫାପାଗୁଡ଼ିକୁ ଖୋଲା ନ ଯାଇ ସିଧାସଳଖ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଦାଖଲ କରାଯାଇଥିଲା। ଗତ 15 ତାରିଖରେ ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଦାଲତଙ୍କ ରେଜିଷ୍ଟ୍ରି ପେନ୍ଡ୍ରାଇଭ୍ରେ ସମ୍ପୃକ୍ତ ତଥ୍ୟ ଥିବା ଡିଜିଟାଲ୍ ରେକର୍ଡ ସହିତ ଫିଜିକାଲ୍ କପିକୁ ମଧ୍ୟ ବନ୍ଦ ଲଫାପାରେ ଆୟୋଗଙ୍କ ନିକଟକୁ ଫେରାଇ ଦେଇଛନ୍ତି। ନିର୍ବାଚନ ଆୟୋଗ ଅରୁଣାଚଳ ପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ତାରିଖରେ ପରିବର୍ତ୍ତନ କରିଛନ୍ତି। ଏ ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଏହି 2 ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜୁନ୍ 4 ତାରିଖ ପରିବର୍ତ୍ତେ 2 ତାରିଖରେ ଅନୁଷ୍ଠିତ ହେବ। ଗତକାଲି ସିକିମ୍, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶର ରାଜ୍ୟ ବିଧାନସଭା ସମେତ ଲୋକସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ନୂଆଦିଲ୍ଲୀଠାରେ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। 32 ଆସନ ବିଶିଷ୍ଟ ସିକିମ୍ ବିଧାନସଭା ଏବଂ 60 ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟ୍ଗ୍ରହଣ ଏକକ ପର୍ଯ୍ୟାୟରେ ଏପ୍ରିଲ୍ 19 ତାରିଖରେ ଅନୁଷ୍ଠିତ ହେବ। ଏଥିସହିତ ସେହିଦିନ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ସେହିଭଳି 175 ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ଲାଗି ମତଦାନ ମେ 13 ତାରିଖରେ ଏକକ ପର୍ଯ୍ୟାୟରେ କରାଯିବ। ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭାର 147 ଆସନ ଏବଂ ଲୋକସଭା ଆସନ ଲାଗି 4 ପର୍ଯ୍ୟାୟରେ ମତଦାନ ହେବ। ଓଡ଼ିଶାରେ ମେ 13 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ 20 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, 25 ତୃତୀୟ ପର୍ଯ୍ୟାୟ ଏବଂ ଜୁନ୍ 1 ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ସ୍ନାତକ ପାଠ୍ୟକ୍ରମ ଲାଗି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ ପୂର୍ବ ଘୋଷିତ କାର୍ଯ୍ୟସୂଚୀ ତଥା ମେ 15ରୁ 31 ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଦେଶବ୍ୟାପୀ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ମେ 20 ଓ 25 ତାରିଖ 2 ପରୀକ୍ଷା ରହିଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି ଏହି ପରୀକ୍ଷା ଲାଗି ଆବେଦନ କରିବାର ଶେଷ ତାରିଖ ହେଉଛି ଚଳିତ ମାସ 26 ତାରିଖ। ତେବେ ପରୀକ୍ଷାର୍ଥୀମାନଙ୍କ ସମସ୍ତ ତଥ୍ୟ ଉପଲବ୍ଧ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ନିର୍ବାଚନ ତାରିଖକୁ ଦୃଷ୍ଟିରେ ରଖି ଏନ୍ଟିଏ ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷା ଲାଗି ଦେଶର ବିଭିନ୍ନ ସ୍ଥାନ ଲାଗି ତାରିଖ ଘୋଷଣା କରାଯିବ। ପାରା ତୀରନ୍ଦାଜ ତଥା ଅର୍ଜୁନ ପୁରସ୍କାର ବିଜେତା ଶୀତଳ ଦେବୀଙ୍କୁ ନିର୍ବାଚନ ଆୟୋଗ ଜାତୀୟ ଦିବ୍ୟାଙ୍ଗ ଆଇକନ୍ ଭାବେ ଘୋଷଣା କରିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଭାରତୀୟ ମୁକ କ୍ରିକେଟ୍ ସଂଘର ଟିମ୍ ଏବଂ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘର ଟିମ୍ ମଧ୍ୟରେ ଅନୁଷ୍ଠିତ ଏକ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଅବସରରେ ଶୀତଳ ଦେବୀଙ୍କ ନାମ ଘୋଷଣା କରାଯାଇଛି। ଭୋଟର ଶିକ୍ଷା ଓ ଅନ୍ତର୍ଭୁକ୍ତିକରଣକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସହଯୋଗରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏହି ମ୍ୟାଚ୍ ଆୟୋଜିତ ହୋଇଥିଲା। ଏହି ମ୍ୟାଚ୍ ଦେଖିବା ଲାଗି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସମେତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟଦାତାଙ୍କ ଲାଗି ଏକ ଉତ୍ସର୍ଗୀକୃତ ଭୋଟର ଗାଇଡ୍ ଆୟୋଗଙ୍କ ପକ୍ଷରୁ ଶୁଭାରମ୍ଭ କରାଯାଇଛି। ନିର୍ବାଚନ ସମୟରେ ମତଦାନ କେନ୍ଦ୍ରଗୁଡ଼ିକରେ ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗ ଭୋଟଦାତାଙ୍କ ଲାଗି ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଏହି ସମନ୍ୱିତ ଭୋଟର ଗାଇଡ୍ରେ ଉପଲବ୍ଧ ରହିଛି। ପଞ୍ଜାବରେ ମୁକ୍ତ ଅବାଧ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନ ସମ୍ପନ୍ନ କରିବା ଲାଗି ରାଜ୍ୟ ପୁଲିସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି। ଆଜି ଚଣ୍ଡୀଗଡ଼ରେ ଶ୍ରୀ ଯାଦବ ରାଜ୍ୟର ସମସ୍ତ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହିତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସମ୍ପର୍କରେ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଗତକାଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦେଶର ସାଧାରଣ ନିର୍ବାଚନ 2024 କାର୍ଯ୍ୟସୂଚୀ ଅନୁଯାୟୀ ପଞ୍ଜାବରେ ଜୁନ୍ 1 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି, ନିର୍ବାଚନ ସମୟରେ ସାଧାରଣ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ତଥା ସ୍ୱର୍ଶକାତର ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ 25 କମ୍ପାନୀ କେନ୍ଦ୍ରୀୟ ସଶକ୍ତ ପୁଲିସ୍ ବାହିନୀକୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ 15 କମ୍ପାନୀ ସୀମା ସୁରକ୍ଷା ବାହିନୀ ଏବଂ 5 କମ୍ପାନୀ ସିଆର୍ଏଫ୍ ଏବଂ 5 କମ୍ପାନୀ ଆଇଟିଡିପି ସୁରକ୍ଷା ବାହିନୀ ଅନ୍ତର୍ଭୁକ୍ତ। ନାନିଟି 2024 ଦଶମ ସଂସ୍କରଣ ଆସନ୍ତାକାଲିଠାରୁ ସେସଲ୍ସଠାରେ ଆରମ୍ଭ ହେବ। ଏହା ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ସେନା ଏବଂ ସେସଲ୍ସ ଡିଫେନ୍ସ ଫୋର୍ସ ଏସ୍ଡିଏଫ୍ ମଧ୍ୟରେ ଚାଲିଥିବା ମିଳିତ ସାମରିକ ଅଭ୍ୟାସ ନାନିଟି 2024 ଅଂଶଗ୍ରହଣ କରିବା ଲାଗି ଭାରତୀୟ ସେନା ଦଳ ଆଜି ସେସଲ୍ସ ଅଭିମୁଖେ ଯାତ୍ରା କରିଛି। କେଉଁ ଭାଷାରେ ନାନିଟି ଅର୍ଥ ଫ୍ରେଣ୍ଡସିପ୍, ଯାହାକି ଏକ ଦ୍ୱିବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 2001 ସେସଲ୍ସଠାରେ ଆୟୋଜିତ ହେଉଛି। ଏହି ଅଭ୍ୟାସରେ ଭାରତୀୟ ସେନା ଗୋର୍ଖା ରାଇଫଲ ଓ ଏସ୍ଡିଏଫ୍ର 45 ଜଣ ଯବାନ ଅଂଶଗ୍ରହଣ କରିବେ। ଏହି ସମରାଭ୍ୟାସ ସହ ଶାନ୍ତିରକ୍ଷା ଅଭିଯାନ ସମୟରେ ଉଭୟ ପକ୍ଷ ମଧ୍ୟରେ ପାରସ୍କରିକ ସହଯୋଗ ବୃଦ୍ଧି କରିବ। ଏହି ସମରାଭ୍ୟାସ ଦ୍ୱିପାକ୍ଷିକ ସାମରିକ ସମ୍ପର୍କକୁ ପ୍ରୋହାହିତ କରିବା ସହିତ ଉଭୟ ସେନା ମଧ୍ୟରେ ଦକ୍ଷତା, ଅଭିଜ୍ଞତା ଓ ଉତ୍ତମ ଅଭ୍ୟାସ ଆଦାନ ପ୍ରଦାନ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାଦୀପ ଅନ୍ଲାଇନ୍ ବେଟିଂ ଦୁର୍ନୀତି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଛତିଶଗଡ଼ର ଅର୍ଥନୈତିକ ଅପରାଧ ତଦନ୍ତ ବ୍ୟୁରୋ ଇଓଡବ୍ଲ୍ୟୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମେତ 19 ଜଣଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରିଛି। ଏହି ମାମଲାରେ ଦୁର୍ନୀତି, ଅପରାଧ, ଷଡ଼ଯନ୍ତ୍ର ଓ ଜାଲିଆତି ଆଦି ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ରୁଜୁ ହୋଇଥିବା ଏହି ଏଫ୍ଆଇଆର୍ରେ ଦର୍ଶାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏ ସମ୍ପର୍କରେ ଆବେଦନ ମିଳିବା ପରେ ଇଓଡବ୍ଲ୍ୟୁ ଗତ 4 ତାରିଖରେ ଏହାର ତଦନ୍ତ ଆରମ୍ଭ କରିଥିଲା। ଅହମ୍ମଦାବାଦସ୍ଥିତ ଗୁଜରାଟ ବିଶ୍ୱବିଦ୍ୟାଳୟ ଏକ ହିଂସାତ୍ମକ ଘଟଣାରେ 2 ଜଣ ବିଦେଶୀ ଛାତ୍ର ଆହତ ହୋଇଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସମ୍ପୃକ୍ତ 2 ଆହତ ବିଦେଶୀ ଛାତ୍ରଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସ୍ୱାଭାବିକ ହେବାରୁ ତାକୁ ହସ୍କିଟାଲରୁ ଛାଡ଼ି ଦିଆଯାଇଛି। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ବୈଦେଶିକ ମନ୍ତ୍ରଣାଳୟ ଏଥିଲାଗି ଗୁଜରାଟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆଫଗାନିସ୍ତାନର ହେରତ୍ କାନ୍ଦାହାର ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ 21 ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନ୍ୟ 38 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 11 ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୂଚନା ଅନୁଯାୟୀ ହେଲାମାନ ପ୍ରଦେଶର ଗ୍ରିସ୍କ ଜିଲ୍ଲା ଅନ୍ତର୍ଗତ ଆକ୍ଚାଲ୍ଠାରେ ଆଜି ସକାଳେ ଏକ ବସ୍ ଗୋଟିଏ ବାଇକ୍ ଓ ପରେ ପରେ ଏକ ତୈଳ ଟ୍ୟାଙ୍କର ସହିତ ମାଡ଼ ହେବା ଫଳରେ ଅଗ୍ନିକାଣ୍ଡ ଘଟି ଏଭଳି ଦୁର୍ଘଟଣା ଘଟିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ର ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଆଜିର ଏହି ଫାଇନାଲ୍ ମ୍ୟାଚ୍ ସନ୍ଧ୍ୟା 7:30ରୁ ଆରମ୍ଭ ହେବ। ସ୍କୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଆର୍ସିବି ଶୁକ୍ରବାର ଦିନ ଏଲିମିନେଟେଡ୍ ପଦ୍ଧତିରେ ଗତଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ 5 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ମାତ୍ର 4 ମ୍ୟାଚ୍ ଜିତିପାରିଛି। ଅନ୍ୟପକ୍ଷରେ ନେଟ୍ ଲାଇନ୍ଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଏହି ଟୁର୍ଣ୍ଣାମେଣ୍ଟର 8 ମ୍ୟାଚ୍ରୁ 6 ବିଜୟୀ ହୋଇଛି। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ନେଇ ଆଧାରିତ ଏକ ବୃହତ୍ ସମ୍ମିଳନୀ ଷ୍ଟାର୍ଟଅପ୍ ମହାକୁମ୍ଭ ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିକଟରୁ ଉପଲବ୍ଧ ଇଲେକ୍ଟୋରାଲ୍ ବଣ୍ଡ ସମ୍ପର୍କିତ ଡିଜିଟାଇଜ୍ ଡାଟାକୁ ନିର୍ବାଚନ ଆୟୋଗ ଆଜି ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଛନ୍ତି ଏବଂ ଅରୁଣାଚଳ ପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜୁନ୍ 4 ତାରିଖ ପରିବର୍ତ୍ତେ 2 ତାରିଖରେ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।